ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଶମ୍ପା ରାୟ ସ୍ୱୀକୃତିପ୍ରାପ୍ତ କାର୍ଯ୍ୟରତ ସାମ୍ବାଦିକମାନେ ପୋଷ୍ଟାଲ ବାଲାଟ ଜରିଏ ଭୋଟ ଦେଇପାରିବେ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍। ଇତାର ସହିତ ନିର୍ବାଚନ ଆୟୋଗ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଜରୁରୀ ସେବା ଲାଗି ଅନୁପସ୍ଥିତ ଭୋଟର ତାଲିକାଠି ସାମିଲ କରିଛନ୍। ଇଟା ହେବାନୁ କାର୍ଯ୍ୟରତ ସାମ୍ବାଦିକମାନେ ପୋଷ୍ଟାଲ ବାଲାଟ ଜରିଏ ଭୋଟ ଦେଇପାରିବେ। ଏହି ପ୍ରକ୍ରିୟାଠି ସାମିଲ ହେବା ଲାଗି ସ୍ୱୀକୃତି ପାଇଥିବା ସାମ୍ବାଦିକମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କ ପାଖେ ଆବେଦନ କରିବାକୁ ପଡ଼ିବ। ରିଟର୍ଣ୍ଣିଂ ଅଫିସର ସାମ୍ବାଦିକମାନଙ୍କ ପରିଚୟପତ୍ର ଯାଞ୍ଚ କରିବେ। ରିଟର୍ଣ୍ଣିଂ ଅଫିସର ନିଜେ କି ଜଣେ ନୋଡାଲ ଅଧିକାରୀଙ୍କ ଜରିଏ ଆବେଦନକାରୀଙ୍କୁ ଫର୍ମ 12 ଦସ୍ତଖତ କରାବେ। ଇତାର ଉତ୍ତରୁ କାର୍ଯ୍ୟରତ ସାମ୍ବାଦିକମାନେ ଠିକ୍ ସମୟଠି ପୋଷ୍ଟାଲ ବାଲାଟ ପାଇପାରିବେ ଆର୍ ମତଦାନ କରିକି ରିଟର୍ଣ୍ଣିଂ ଅଫିସରଙ୍କୁ ପୋଷ୍ଟାଲ ବାଲାଟ ପଠାବେ। ରାଇଜେ ଏହି ପ୍ରକ୍ରିୟାକେ ତୁର୍ତ୍ତି କରାଯିବାର ସହିତ କାର୍ଯ୍ୟରତ ସାମ୍ବାଦିକମାନଙ୍କର ମତଦାନ ଲାଗି ବ୍ୟବସ୍ଥା କରାଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗଲାକାଲ ରାଜ୍ୟର 17 ଜିଲ୍ଲାର ଭିନ୍ ଭିନ୍ ନ୍ୟାୟିକ ଭିଭିଭୂମିର ଶିଳାନ୍ୟାସ ଆଭାସୀ ଜରିଏ କରିଛନ୍। ଏହି ଅବସରରେ ହାଇକୋର୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ଆର୍ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଏଥିରେ ଭିତରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ବୌଦ୍ଧ ଆର୍ ଦେବଗଡ଼ ଜିଲ୍ଲାର ନୂଆ କୋର୍ଟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଯାଇଛି। ମାର୍ଚ୍ଚ 31 ତାରିଖ ରବିବାର ଦିନ ଦେଶର ସବୁ ବ୍ୟାଙ୍କ ଖୋଲା ରହିବା ଏ ବାବଦ ସୋସିଆଲ ମିଡିଆ ଏକ୍ସଟି ପୋଷ୍ଟ କରିକି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି। ଚଳିତ ଆର୍ଥିକ ବର୍ଷର 2023-24 ଶେଷ ଦିନ ହୋଇଥିବାରୁ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି ବୋଲି ସୂଚନା ଦେଇଛି। ଆର୍ଥିକ ବର୍ଷର ଶେଷ ହେବାର ଆଗରୁ ସାଧାରଣ ଲୋକର ସୁବିଧା ଲାଗି ବ୍ୟାଙ୍କ, ଆୟକର ବିଭାଗ ଆର୍ ଜିଏସ୍ଟି କାର୍ଯ୍ୟାଳୟ ଭିଲ୍ ଶନିବାର 30 ଆର୍ ରବିବାର 31 ତାରିଖ ଖୋଲା ରହିବା। ଏଥିଲାଗି ସାଧାରଣ ଲୋକମାନେ ଆୟକର ଆଉ ଜିଏସ୍ଟି ପୈଠ କରିବାର୍ଥି ସୁବିଧା ପାଇବେ। ଆୟକର ବିଭାଗ ଗୁଡ୍ ଫ୍ରାଇଡେ ଛୁଟି, ଶୁକ୍ରବାର ଦିନ ଭିଲ୍ ସୁବିଧା ଦେବାର ଲାଗି ଛୁଟି ରଦ୍ଦ କରିଛି। ସେନ୍ତା ଇ ମାସର 29-30 ଆର୍ 31 ତାରିଖ ଦିନ ସାରା ଦେଶେ ଆୟକର କାର୍ଯ୍ୟାଳୟ ଖୋଲା ରହିବା ବୋଲି ଆୟକର ବିଭାଗ ଜଣାଇଛି। ଆଜ୍ ବିଶ୍ୱ ଜଙ୍ଗଲ ଦିବସ ମିଳିତ ଜାତିସଂଘର ସାଧାରଣ ପରିଷଦର ପ୍ରସ୍ତାବ ଅନୁସାରେ ଜଙ୍ଗଲର ମହତ୍ୱ ଆର୍ ସୁରକ୍ଷା ବାବଦେ ଲୋକୁ ସଚେତନ କରିବା ଲାଗି ଏହି ଦିବସ ପାଳନ କରାଯାଉଛି। ଏହି ବର୍ଷର ବିଶ୍ୱ ଜଙ୍ଗଲ ଦିବସର ବାର୍ତ୍ତା ହେଉଛି ଜଙ୍ଗଲ ବଞ୍ଚାଇବାର ଲାଗି ନୂଆ କୌଶଳ ଗୋଟିଏ ଉତ୍ତମ ବିଶ୍ୱ ଲାଗି ନୂଆ ସମାଧାନ। ଏହି ବାର୍ତ୍ତାକେ କାର୍ଯ୍ୟକାରୀ କରିବାର ଉପରେ ଜୋର ଦିଆଯିବା। ଇନ ଜଣାଇ ଦିଆଯାଇପାରେ ଯେ ପୃଥିବୀର 160 କୋଟି 60 ଲକ୍ଷ ଗରିବ ଲୋକ ଜଙ୍ଗଲ ଉପରେ ଜୀବିକା ଉପାର୍ଜନ ଲାଗି ନିର୍ଭର କରସନ୍। ପୃଥିବୀର ମୋଟ ଜୈବ ବିବିଧତାର 80% ଜଙ୍ଗଲରୁ ମିଲ୍ସି। ଜଙ୍ଗଲ ପରିବେଶକେ ସୁରକ୍ଷା ଦେବାର ସହିତ ଜଳବାୟୁ ଆର୍ ବାୟୁମଣ୍ଡଳର ତାପମାତ୍ରାକେ କମେଇଥିସି। ହେଲେ ମନୁଷ୍ୟମାନଙ୍କ ଲାଗି ଜଙ୍ଗଲ ନଷ୍ଟ ହେଉଛି, ଯେଉଁଥିଲାଗି ଜଳବାୟୁ ପରିବର୍ତ୍ତନ ଆର୍ ବିଶ୍ୱ ତାପନ ବାଗିର ସମସ୍ୟା ଦେଖାଦେଉଛି। ହେ ବାବଦେ ଲୋକ ସଚେତନ କରିବା ଲାଗି ବିଶ୍ୱ ଜଙ୍ଗଲ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ କି ତଥ୍ୟ ଯାଞ୍ଚ ସଂସ୍ଥା ଭାବେ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବାର ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ୍ ୟୁନିଟ୍ କାମ କରବା। ଏ ବାବଦେ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ତରଫ ଗଲାକାଲ ଗେଜେଟ୍ ବିଜ୍ଞପ୍ତି ବାହାରିଛି। ଖାସକରି ସାମାଜିକ ଗଣମାଧ୍ୟମମାନଙ୍କେ ମିଚ୍ ଆଉ ଭୁଲ ଖବର ଫୈଲୁଥିବାରଟାକେ ରୁକବାର ଦିଗେ ଏହି ସଂସ୍ଥା କାମ କରୁଛି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବୁର୍ଲାନ ଗଲାକାଲ ଭୋଟର ସଚେତନତା କାର୍ଯ୍ୟକ୍ରମ ହୋଇଛି। କାର୍ଯ୍ୟକ୍ରମଟି ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ରଜତ କୁମାର କୁଜୁର ମୁଖ୍ୟ କୁନିୟ ଭାବେ ଯୋଗ ଦେଇଥିଲେ। ନୂଆକରି ଭୋଟ ଦେବାରକେ ଥିବା ଛାତ୍ରଛାତ୍ରୀମାନଙ୍କୁ ମତଦାନର ଗୁରୁତ୍ୱ ବାବଦେ ଉପସ୍ଥିତ ଅତିଥିମାନେ ସଚେତନ କରାଇଥିଲେ। ହୋଲି ସମୟଠି ସାମ୍ପ୍ରଦାୟିକ ସଦ୍ଭାବ ଆର୍ ଆଇନ ଶୃଙ୍ଖଳା ପାଳନ କରିବାର ବାବଦେ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅଜାମ୍ବର ମହାନ୍ତିଙ୍କର ଅଧ୍ୟକ୍ଷତାଠି ଶାନ୍ତି ଆଉ ସମନ୍ୱୟ କମିଟିର ଗୋଟିଏ ବୈଠକ ହୋଇଯାଇଛି। ହୋଲିଠି ଫଗୁ ଖେଳିବାର ଉପରେ ଜୋର ଦିଆଯାଇକରି କେମିକାଲ ମିଶା ରଙ୍ଗର ବ୍ୟବହାର ନାହିଁ କରିବାର ଲାଗି ଲୋକଙ୍କୁ କୁହାଯାଇଛି। ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଦରକାରୀ ପଦକ୍ଷେପ ନିଆଯାଇଛି। ଗାଧୁଆ ଘାଟମାନଙ୍କେ ସୁରକ୍ଷା ଲାଗି ଅଗ୍ନିଶମ ବାହିନୀ ମୁତୟନ ହେବେ ବୋଲି ଜଣାପଡ଼ିଛି। ରାଜ୍ୟର 5 ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଆର୍ ପୁରୀକେ ଜବର ବର୍ଷା ଲାଗି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କେ ବିଜୁଳି ମାରବାର ସହିତ ବର୍ଷା ହେବାର ସମ୍ଭାବନା ରହିଛେ। ସେନ୍ତା ଆଜିଠାନୁ ଧୀରେ ଧୀରେ ପାଗ ବଦଳିବା। ଆଇବାକାଲିଠାନୁ 5 ଦିନ ତକ୍ ପାଗ ଶୁଖା ରହିବା ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରାବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।